श्रीमद्भागवतं दशमस्कन्ध नवमध्याय श्लोक एक श्रीसुत उवाच एकदा गृहदासीषु एकदा गृहदासीषु यशोदानन्दगेहिनी कर्मान्तरनियुक्तासु निर्ममन्थ स्वयं गदि 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 ये जो श्लोक दुईटी श्लोक अच्छे हम गोटे लिखते आ गोटे गीत गोटे श्लोक जानी जानी गीता तद्बाल चरिता च दधि निर्मंथन काले स्मरती तान नवायत शुक्र अनुवाद कहते सुखदेव गोस्वामी कहले दिने गृहर समस्त परिचारिका मैंने जो अन्न्य कार्य व्यस्त थे से माँ यशोदा स्वयं दधिमंथन करुले दधिमंथन करने समय से श्रीकृष्ण बाल्यलीला स्मरण पूर्वक से समस्त कार्यकलाप वर्णना कर गान करुले भागवत श्रीपाल कहते श्री विश्वनाथ ठाकुर ठाकुर श्री सनातन गोस्वामी वैष्णव दोषण उद्धत कर श्रीकृष्ण दंडीभंड भंग एवं माँ यशोदा कौतुक रजबंधन लीला दीपावली दीपमालिका दिन होता भारतवर्ष आज मैं उत्सव की कार्तिक मास आतसवजी एवं दीपमाला द्वारा माँ आडंबर में पालित होती विशेषकर मुंबई में यह बहु आडंबर सहकार पालित होती एटार बुझे नंद महाराज सब गाभी मध्य माँ यशोदा केपर गाभी को ये सुगंधी घास खाते जहाँफल दूध मध्य आपे आपे सुगंध प्रदान करुला माँ यशोदा यू गाभी दूध संग्रह करी ताद्वारा दधि बसाई स्वयं से दधि मंथन करी लौणी बाहर करुले कारण से मन करुले गृहर साधारण दूध एवं दही उत्पन्न लौणी कृष्ण को भर लगुन से प्रतिवेशी गोपाल गोपी मान गृह लौणी चोरी करुले दधिमंथन करने समय माँ यशोदा कृष्ण का बाल्यलीला विषय गीत गायन करुले पूर्व प्रथा था कई जिते बड़े कौन कथा स्मरण रखा चाहूँगे से कविता आकार रूप देते अथवा पेशादारी कवि मान द्वारा ता रचना कराला मन हुए जे माँ यशोदा कृष्ण का कार्यकलाप के भूल जावाक चाहून तेणु से पुतनाबद्ध अघासुरबद्ध शकटासुरबद्ध तृणावृतसुरबद्ध आदि कृष्ण बाल्यलीला समय छंदबद्ध कर कविता आकार रूप दे दधिमंथन करने समय से कार्यकलाप को स्मरण कर गाते जो मैंने दिन मध्य 24 घंटा कृष्ण भावन भावित होगा चाहती से मैंने यहपरी अभ्यास करवा उचित यही घटना जना पड़े जो माँ यशोदा किपर कृष्ण भावन भावित थे कृष्ण भावन भावित होगा गले यह प्रकार पंथा व्यक्ति मानक अनुसरण करने अवश्य कर्तव्य अटे नमो विष्णुपादाय कृष्णभ्रष्टाय भूतले श्रीमते भक्तिसुरदन्द स्वामी नाम नमः सद्भक्तमणये मणिपुरध्वाय च प्रभुपादलसद्वाणी प्रसाद निरताय कृष्ण तेणु आम आज नूतन भाव प्रभु चार पक्ष धीरे धीरे कहूँ सब तेणु आज आम नवमध्याय आरंभ करवा नवमध्याय शीर्षक होती माँ यशोदा रज द्वारा कृष्ण को बंधन तेणु ये भगवान के दामोदर मास यही मस रीलाटी तेणु ये गोटे सौभाग्य दैवक्रमे ये सब व्यवस्था रही যে যে মাসে এই লীলাটি হয়েছিল সেই মাসে আমি এই কথাকে আমার পড়া ভাগবত ধারাবাহিক ভাবে আমি ভাগবত কথা কৌচে এই ভাগবত কথার এই শ্লোকটি আসলে দশম স্কন্ধ নবম অধ্যায়। এই নবম অধ্যায়ে ভগবান দামোদর লীলাটি বর্ণনা করা যাইছে। তেমন এইসব লীলা বহু কবি মানে বহু সুন্দর সুন্দর পদ্ম মাধ্যমে গান করছেন। যা হোক, সুভদ্র গোস্বামী এই ভগবান পূর্বর যে অধ্যায়ের বর্ণনা করা যাই অষ্টম অধ্যায়ে ভগবান যে বাল্যলীলা এই শ্রবণ করি পরীক্ষিত মহারাজ অভিভূত হয়ে যাচ্ছেন। তেমন সে প্রশ্ন পচারি দিয়ে যে নন্দ কম করে নন্দ কি মকর ব্রাহ্মণ শ্রেয় এবং মহোদয় যশোদা চ মহাভাগা কপু যশা স্তন হরি এমনি কোণ পুণ্যকার্য করে যে বর্তমান ভগবান তাঁকর পুত্র রূপে এইসব লীলা করছেন। তেমন সেই প্রশ্নর উত্তরে সুখদেব গোস্বামী কেদলে যে ইয়ে জন লে দ্রোণ বসুনাম প্রভর জন বসুলে তাঁর পত্নী লে ধরা ব্রহ্মা যেতে তাহলে তুমি পুত্র তুমি পুত্র জাত কর বা প্রজা সৃষ্টি কর তেমন সি তা প্রার্থনা করে আমি আমি ভগবান ভাই পুত্র প্রদান করতু। তেমন ব্রহ্মা তাকে আশীর্বাদ দিয়েছিলেন, যা ফলে সে যেত আসলে এটি ভগবান পুত্র রূপে প্রাপ্ত হয়েছিল। কিন্তু প্রকৃতরে দ্রোণ এবং ধরা এ ভগবান নিত্য পিতামাতা নথিলে। নিত্য পিতামাতা হচ্ছেন নন্দ এবং যশোদা। তেমন নন্দ যশোদাঙ্কর শরীরে এমানে আশ্রয় নেইতিলে দ্রোণ এবং ধরা। তেমন সুখদেব গোস্বামী এ কথাকে কেদলে সিনা সে কিন্তু তৃপ্তি বোধ করুনলে এবং পরীক্ষিত মহারাজ মধ্যে শুনলে এই প্রশ্ন সেটা মধ্যে সে তৃপ্তি অনুভব করুনলে। তেমন এই লীলাটি সুখদেব গোস্বামী কহা স্থির কলে আচার্য মানে টিকার তাঁর এই কথা কেছেন। তেমন ভগবান যেটি কুযাচ্ছি যে একদা গৃহদাসিষু অষ্টম অধ্যায়ে সব বর্ণনা করাগলা কিন্তু কৃষ্ণ বাল্যলীলা সব করুলে সব গৃহর যাই লবণী চোরি করুলে সব গৃহ মা মানে আসি যশোদা অভিযোগ করুলে তোমার পুত্র আমার সব চোরি করে নিয়ে যাচ্ছি। এইভাবে ভাবে বহু অভিযোগ শুনে দিনে যশোদা চিন্তা কলে একদা কহিলে এটি কুযাচ্ছি একদা কহিলে এই এই মাসে যে আমার রয়েছে অমাবাস্যা তিথি দীপাবলি তিথি সেই দিনের কথা সেই দিনের এই ঘটনাটি হয়েছিল। তেমন একদা গৃহদাসিষু মা যশোদা স্থির কলে যে কৃষ্ণ কোণ পাই চোরি করছি চিন্তা করি করি ভাবিলে বোধে যে দাসী মানে সব কার্য করছেন লবণী চোরি লবণী তৈরি করছেন বা অন্যান্য কার্য সব করছেন এটা কৃষ্ণকে বোধে আনন্দ প্রদান করুনা কারণ ভগবান যে গ্রহণ করবে সে তো ভগবান বলে জাঁতি না মা যশোদা নিজের পুত্র বলে জাঁতি কিন্তু আমি যা কৌচে ভগবান সহজে গ্রহণ করতে না খাদ্য যেতবে আপনার জাঁথে ভগবান যাই শান্তিদূত হিসাবে সেই সময় দুর্যোধন হস্তিনাপুর যাই শান্তি প্রস্তাব নিয়ে পাণ্ডব মানে তাঁর ন্যায্য দাবি দিও যদি নদীপার অন্তত পক্ষে পাঁচ খণ্ড গ্রাম দিয়ে দিও সেতরে সে রয়েবে সে যুদ্ধ চাউ না কিন্তু দুর্যোধন চিন্তা করুছিল সে কেদলা যে বিনা যুদ্ধের সূচক্রে মেদিন দেবি না কিন্তু সে তো দুর্যোধন কৃষ্ণকর সন্ধি হবে দুর্যোধন কন্যা লক্ষ্মণ ভগবান পুত্র শাম্বকে বিবাহ করছেন এই দশম স্কন্ধ অড়ষটি অধ্যায়ে বর্ণনা করা যাই। তেমন সে ভাবুলে কৃষ্ণকে বহু খাদ্য প্রদান করেদেলে বহু রাজভোগ রয়েছে অনেক প্রকার ছপন ভোগ রয়েছে অনেক প্রকার খাদ্য রয়েছে তৈরি করছিল কৃষ্ণকে দিয়েদেলে কৃষ্ণ খাইকি আপ্যায়িত হয়ে যাবে আপটে সে আসবে আসিযে এইভাবে ভাবে চিন্তা করুছিল দুর্যোধন কিন্তু ভগবান তার গৃহকে গেলে না বহু প্রকার খাদ্য রন্ধন করেছিল একাথরে কৃষ্ণ তৃপ্ত হয়ে যাবে আসে পাণ্ডব মানে ভুলে যাবে এতে সুন্দর খাদ্য সে তৈরি করে কিন্তু ভগবান সেটিকে নযাই গলে কাহ ବିଦୁର ଘରକୁ ଗଲେ ଏବଂ ବିଦୁର ଘରକୁ ଯେତେବେଳେ ଯାଉଥିଲେ ଏଇଟା ବର୍ଣ୍ଣନା କରାଯାଇଛି, ବିଦୁର ଯେତେବେଳେ ଘରକୁ ଯାଇଥିଲେ ବିନା ନିମନ୍ତ୍ରଣ ଯାଇଥିଲେ, ବିଦୁର ନିମନ୍ତ୍ରଣ କରିନଥିଲେ, କିନ୍ତୁ ଭଗବାନ ତାଙ୍କ ଗୃହକୁ ଗଲାବେଳେ କହିଲା ବିଦୁର ନଥିଲେ, ତେଣୁ ତାଙ୍କର ପତ୍ନୀ ସେ କ'ଣ କଲେ ଭଗବାନଙ୍କୁ ଦର୍ଶନ କରି ଏତେ ଭାବ ବିଭୋର ହୋଇଗଲେ ସେ ତାଙ୍କୁ ଯେଉଁ କଦଳୀ ସବୁ ଥିଲା କଦଳୀକୁ ଭୋଗ ଲଗାଇଦେଲେ କିଭଳି ନା କଦଳୀ ଚୋପାକୁ ସବୁ ଦେଇଦେଲେ, କଦଳୀକୁ ସବୁ ଫିଙ୍ଗିଦେଲେ, ଏ ଭାବର କଥା। ସେଥିପାଇଁ କହିଲା ଧୈର୍ଯ୍ୟ ଧନୀ କୋ ଭୋଗ ନ ଖାୟୋ ରୁଖ ଶାକ ବିଦୁର ଘର ଖାୟୋ, ଧୈର୍ଯ୍ୟ ଧନୀ କୋ ଭୋଗ ନ ଖାୟୋ ରୁଖ ଶାକ ବିଦୁର ଘର ଖାୟୋ, ଏସେ ପ୍ରେମ ପୂଜାରୀ ରାଧେ, ଏସେ ପ୍ରେମ ପୂଜାରୀ ରାଧେ ଶ୍ୟାମ 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 ଶ୍ୟାମ। ତେଣୁ ଭଗବାନ ସେଥିପାଇଁ ଭଗବତ ଗୀତାରେ ଭଗବାନ ଦୁଇଥର ଭାଗବତରେ ଭଗବତ ଗୀତାରେ କହିଲେ, ଭାଗବତ ମଧ୍ୟ କହିଲେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ବ୍ରୋତମ ଅସ୍ନାମି ପ୍ରୟତାତ୍ମନ। ନବମ ସ୍କନ୍ଦ ନବମ ଅଧ୍ୟାୟରେ ଭଗବତ ଗୀତାରେ କହିଲେ, ପୁଣି ଦଶମ ସ୍କନ୍ଦ ଏକାଦଶୀ ଅଧ୍ୟାୟରେ ଏ ଶ୍ଳୋକଟି କହିଲେ। ତେଣୁ ଏହି ଶବ୍ଦ ଏହି ଶ୍ଳୋକରେ ଭକ୍ତିକି ଦୁଇଥର କୁହାଯାଇଛି, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା, ଗୋଟିଏ ଥର କହିଲେ ଭକ୍ତି, ପୁଣି କହିଲେ ତଦଂ ଭକ୍ତି ଉପହୃତମ, ଭକ୍ତି ଦ୍ୱାରା ଦିଆଯାଇଥିବାରୁ ମୁଁ ତାକୁ ଗ୍ରହଣ କରେ। ତେଣୁ ଭଗବାନ ପ୍ରକୃତରେ ତାଙ୍କର କ୍ଷୁଧା ନାହିଁ, ଆମେ ଗତ ରବିବାର ସେଟା ଆଲୋଚନା କରୁଥିଲୁ। ଭଗବାନ ହେଉଛନ୍ତି ଆତ୍ମାରାମ, ତାଙ୍କର କୌଣସି କାମନା ନାହିଁ କିନ୍ତୁ ସ୍ତନ୍ୟ କାମ କରୁଛନ୍ତି। ଭଗବାନ ତାଙ୍କର ସବୁ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଉଛନ୍ତି ତାଙ୍କ ଭକ୍ତମାନଙ୍କ ପାଖରେ। ତେଣୁ ଭଗବାନଙ୍କର କୌଣସି କ୍ଷୁଧା ନାହିଁ, ଭଗବାନ ହେଉଛନ୍ତି ଆତ୍ମାରାମ, କିନ୍ତୁ ଆମେ ଯଦି ତାଙ୍କୁ ଖାଦ୍ୟ ପ୍ରଦାନ କରିବା ତାହେଲେ ସେ ଗ୍ରହଣ କରିବେ, ପ୍ରେମରେ ପ୍ରଦାନ କଲେ ସେ ଗ୍ରହଣ କରିବେ। ସେତେବେଳେ ପୁରୀରେ ମହାପ୍ରଭୁ ଶ୍ରୀ ଭଗବାନ କୃଷ୍ଣ ଯିଏକି ଯଶୋଦା ମାଆଙ୍କ ସହିତ ଲୀଳା କରୁଥିଲେ, ସେଇ ଭଗବାନ କୃଷ୍ଣ 500 ବର୍ଷ ତଳେ ପୁରୀରେ ମହାପ୍ରଭୁ ରୂପରେ ଲୀଳା କରୁଥିଲେ, 24 ବର୍ଷ କାଳ ପୁରୀରେ ଲୀଳା କରିଛନ୍ତି। ସେହି ସମୟରେ ସାର୍ବମ ଭଟ୍ଟାଚାର୍ଯ୍ୟ ସିଏ ହେଉଛନ୍ତି ପ୍ରକୃତରେ କିଏ, ସିଏ ହେଉଛନ୍ତି ଗୁରୁଦେବ ଦେବତାମାନଙ୍କର ଗୁରୁ ବୃହସ୍ପତି। ତେଣୁ ସିଏ ତାଙ୍କୁ ନିମନ୍ତ୍ରଣ କଲେ, ପ୍ରଭୁ ଆମର ଘରେ ଟିକିଏ କୃପା କରନ୍ତୁ, ଆପଣ ଟିକିଏ କିଛି ପ୍ରସାଦ ଗ୍ରହଣ କରନ୍ତୁ, ଭୋଗ କିଛି ଗ୍ରହଣ କରନ୍ତୁ। ତେଣୁ ମହାପ୍ରଭୁ ଯାଇଥିଲେ ତାଙ୍କ ଗୃହକୁ, ତେଣୁ ସେ ସାର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କର ପତ୍ନୀ ବହୁତ ପ୍ରକାର ଖାଦ୍ୟ ରୋଷେଇ ରନ୍ଧନ କରିଥିଲେ, ବହୁତ ପ୍ରକାର ରନ୍ଧନ କରିଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ଗଲେ ବହୁତ ବଡ଼ ବିରାଟ ବଡ଼ କଦଳୀ ପତ୍ରରେ ବହୁତ ଗୁଡ଼ାଏ ଆଇଟମ୍ ରହିଛି, ଏସବୁ ମହାପ୍ରଭୁ ତ ଦେଖିଲେ କହିଲେ ଏତେ ଖାଦ୍ୟ ମୁଁ କ'ଣ କରିବି, ମୁଁ ଜଣେ ସନ୍ନ୍ୟାସୀ, ମୋର ସବୁଠୁ ଅତି ଅଳ୍ପରେ ମୋର ରହିବା କଥା ଖାଇବା କଥା। ସାର୍ବମ ଭଟ୍ଟାଚାର୍ଯ୍ୟ କହିଲେ ପ୍ରଭୁ ମୁଁ ଜାଣିଛି ଆପଣ କେତେ ଖାଆନ୍ତି, ଆପଣ ପୁରୀ ଜଗନ୍ନାଥ ମନ୍ଦିରରେ ଆପଣ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି 56 ଭୋଗ ଆପଣ ଲାଗୁଛି, 56 ପୌଟି ଭୋଗ ଲାଗୁଛି, ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଅନେକ ପ୍ରକାର ଖାଦ୍ୟ ଆପଣ ଗ୍ରହଣ କରୁଛନ୍ତି, ଏ କେବଳ ଜଗନ୍ନାଥ ମନ୍ଦିରରେ ପୁରୀରେ, ଏହିଭଳି ଭାବରେ ସାରା ବିଶ୍ୱରେ କିଏ କେତେ ଅର୍ପଣ କରୁଛନ୍ତି ଖାଦ୍ୟ ଆପଣ ସବୁ ଗ୍ରହଣ କରୁଛନ୍ତି, ବୈକୁଣ୍ଠରେ ଆପଣଙ୍କ ପାଇଁ ଆପଣଙ୍କ ପତ୍ନୀମାନେ ଏଭଳି ଭାବରେ ଅନେକ ପ୍ରକାର ଖାଦ୍ୟ ରନ୍ଧନ କରୁଛନ୍ତି, ଆପଣ ତାକୁ ଗ୍ରହଣ କରୁଛନ୍ତି। ଭଜ ଭକ୍ତ ଶ୍ରୀ ଗୌର ହରି ଶ୍ରୀ ଗୌର ହରି ଶ୍ରୀ ଗୌର ହରି ସୋହି ଗୋଷ୍ଠ ବିହାରି ଗୌର ହରି ସୋହି ଗୋଷ୍ଠ ବିହାରି ନନ୍ଦ ଯଶୋମତି ଚିତମାରି ସୁକୁତା ସକାଦି ଭାଜି ନାଳି ତାକୁ ସ୍ପାଣ୍ଡ ଦଧି ଡର୍ମା ଦୁଗ୍ଧ ତୁମ୍ବି ଦଧି ମୋଚା ଖଣ୍ଡ मुद्द बड़ा मास बड़ा रोटी अग्रुतान चकोली पिष्टा कखीरी पुली पायसान कर्पूर अमृत केली रंभा खीर सार अमृत राशाल अम्ल द्वादश कार लुचि चीनी सर पूरी लाडू रसा बड़ी भोजन करे न कृष्ण एभली भावरे अनेक प्रसाद रही आपण ग्रहण करुछंती। आउ आमर आम जाइथिलु गोटे मीटिंग थिला ईआईडीसी मीटिंग नायपुर लास्ट दिन आमको सेठी तांकर प्रभुपाद गृह से आमको सब प्रसाद देते बहुत प्रकार आइटम सब देते आम एक मन पड़ा तेणु सार भट्टाचार्य कहले प्रभु आपण के खाने जाणी तेणु आपड़ ये गोटा ये गोटे गुंडा आपंकर हम तेनाली ग्रहण करते तेणु सारम भट्टाचार्य बस बहुत आदर में महाप्रभु प्रसिद्ध होती महाप्रभु गोटे आइटम सर पुणी आनी दौंस जदि मना कर महाप्रभु कि ज्वाई षाठी कन्या हूँ षाठी षाठी जो स्वामी सी हूँ कौन तना हूँ सी हूँ अमोघ अमोघ सी हूँ बड़ से नास्तिकटा भगवान को भक्त नुहत ये अद्भुत जी कि शशुर होती बृहस्पति ज्वाई सी भगवान को जापार नास्तिक तेणु से सर्वम भट्टाचार्य बाड़ी धरी बस जानी ज्वाई एभली भाव में तार रही नास्तिक गुण किंतु महाप्रभु खाद्य देवाई आउ पी देवाई पुणी जो भितर पड़ेगा भितर आने देला बेलू से आसी देखीदेला अमुक देखीदेला बाप रे बाप सन्यासी ये खाद्य खाऊ कहीदेला महाप्रभु किसी व्यस्त है ना सी खाद्य खा सर्व भट्टाचार्य व्यस्त हो गले से धाईले गोड़े बाड़ी धरिक धाईले बाड़ियापी ये सब लीला सब रही हईजा होगा महाप्रभु तक उद्धार कर चैतन्य चरितन वर्णना कर तेणु ये भगवान को खाद्य प्रदान करवा भक्तिर सहित देने भगवान ग्रहण करती तेणु माँ यशोदा चिंता करती दासी मैंने से पैसा नहीं कार्य कर तेणु कृष्ण ये ना स्नेह ना निजे निजे गाई दुई जो गाई नौ लक्ष गावी अच्छा माँ नंद महाराज तादेह सात आठ गावी पुष्प कौन तर बहुत सुंदर गंध रही कौन पद्मगंधा तर क्षीर पद्मगंधा भाई बासे तेणु से गाई को क्षीर आनी निजे आउट करी रखी दही पकईन सका जो क्षीर था चूली में बसईं जो दही थी से सब दही को मंथन करता कह एकदा गृह दासिशु ये दीपावली तीर्थर पर दिन जो आम आम गोवर्धन पूजा कि दिन इंद्र पूजा चलता इंद्र पूजा चलता भगवान भगवान जो आसती कार्य मध्यम से देखी दिखती अन्य देवदेवी पूजा करार आवश्यकता ना जी भगवान शरण में जीवे तार अन्य कौन सी भगवान देवता मान पूजा करार आवश्यकता ना जो कहती भागवत में एकादश स्कंद कहुई जे नवजोगेन्द्र कहते जे जो आमर देवर्षि भूता आप्त नुणा पितृणा न किंकर नायक ऋणी के राजन सर्वात्मना ज शरण शरण्य गतो मुकुंद परिवृत्य कर्तव्य आम समस्त किसी कर्तव्य रही छटी ऋण आम रही देवता मान प्रति ऋण रही देवता मैंने आमको सूर्य सूर्य आमको दौंस आलोक दौंस इंद्र वर्षा दौंस अग्नि उत्ताप दौंस ये भाव देवता मान प्रति आम ऋणी रहीचे ऋषि मान आम भागवत जो रही ग्रंथ सब वैदिक ग्रंथ ये सब वेदव्यास व्यासदेव अन्न ऋषि मैंने सब शास्त्र वैदिक ग्रंथ एवं समस्त जीव प्रति आम ऋणी ऋण आम रही आम बंधुबान प्रति ऋण रही पिता माता प्रति ऋण रही मनुष्य मान प्रति ऋण रही भाव में छटी ऋण समस्त पाखे रही समस्ते जन्म होगा मैंने छटी ऋण तक रही किंतु सर्वात्मना शरण शरण्यम किंतु समस्त जे मूल सर्वात्मना समस्त आत्मा जी जे कि समस्त ସମସ୍ତଙ୍କୁ ସେ ଶରଣ ଦେବେ, ସର୍ବାତ୍ମନା ଶରଣ ଶରଣ୍ୟମ୍ ଗତ ମୁକୁନ୍ଦ, ସିଏ ହେଉଛନ୍ତି ମୁକୁନ୍ଦ, ତାଙ୍କର ଯଦି ଆମେ ଶରଣ ଯିବା ତାହେଲେ ପରିହୃତ୍ୟ କର୍ତ୍ତମ କର୍ତ୍ତମ୍। ଯେମିତି ଆମେ ମଝିରେ ମଝିରେ ଚାଷୀମାନେ ସବୁ ଡିମାଣ୍ଡ କରନ୍ତି, ହଡ଼ତାଳ କରନ୍ତି, ଭାଇ ଅନଶନ କରନ୍ତି, ଆମେ ଲୋନ୍ ଛାଡ଼ କରିଦିଅ, ଲୋନ୍ ଛାଡ଼ କରିଦିଅ, ସରକାରୀ ଲୋନ୍ ଛାଡ଼ କରିଦେଲେ କେତେ ଖୁସି ସେମାନେ ହୁଅନ୍ତି। ସେଇଭଳି ଭାବରେ ଆମର ଯେଉଁ ଲୋନ୍ ରହିଛି, ଯେଉଁମାନଙ୍କର ଲୋନ୍, ଋଷିମାନଙ୍କର ଲୋନ୍ ବହୁତ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ହେବ, ହିସାବ କରିହେବନି କେତେ ଲୋନ୍ ହେବ, କିନ୍ତୁ ଭଗବାନ ସେଇଟା ଛାଡ଼ କରିଦେଇଛନ୍ତି। ଗତ ମୁକୁନ୍ଦ ପରିବର୍ତ୍ତେ କରିଛନ୍ତି, ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ସେସବୁ ଲୋନ୍ ସବୁ ସୁଝିଯିବ, ଆଉ ସୁଝିବା ଦରକାର ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଭଗବାନ ସେଇଟାକୁ ପ୍ରତିପାଦନ କରିବା ପାଇଁ ଚାହୁଁଥିଲେ ବ୍ରଜବାସୀମାନେ। ସେ ଭଗବାନଙ୍କର ଭକ୍ତ କ'ଣ, ସିଏ ମାଧୁର୍ଯ୍ୟ ଲୀଳାରେ ଭଗବାନ ସହିତ ସମ୍ବନ୍ଧିତ, ମାଧୁର୍ଯ୍ୟ ଭାବ ସେଠି ରହିଛି, ଭଗବାନଙ୍କୁ ଐଶ୍ୱର୍ଯ୍ୟ ଗ୍ରହଣ କରନ୍ତି ନାହିଁ, ସେମାନେ ଐଶ୍ୱର୍ଯ୍ୟ ଜ୍ଞାନ ସେଠି ନାହିଁ, ବ୍ରଜବାସୀମାନେ ଭଗବାନ କେତେ ନିଜର। ତେଣୁ ଭଗବାନ ବୃନ୍ଦାବନ ତ୍ୟାଗ କରି ପଦମ ଏକଂ ନ ଗଚ୍ଛନ୍ତି ବୋଲି କୁହାଯାଏ, ବୃନ୍ଦାବନ ପରିତ୍ୟଜ୍ୟ ପଦମ ଏକଂ ନ ଗଚ୍ଛନ୍ତି। ଯଦିଓ ଭଗବାନ ବୃନ୍ଦାବନରେ 11 ବର୍ଷ କାଳ ଲୀଳା କରା ପରେ ସେ ମଥୁରାକୁ ଆସିବେ, ମଥୁରାରୁ ଦ୍ୱାରକା ଯିବେ, ଆଉ ଫେରିବେ ନାହିଁ ବୃନ୍ଦାବନ, କିନ୍ତୁ ପ୍ରକୃତରେ ତତ୍ତ୍ୱ ହେଉଛି ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ, ଇଏ ହେଉଛି ତତ୍ତ୍ୱ। ତେଣୁ ଯାହା ହଉ, ବୃନ୍ଦାବନବାସୀମାନେ ଏଭଳି ଭାବେ ପ୍ରେମ କରୁଛନ୍ତି ଭଗବାନଙ୍କୁ, ତେଣୁ ସେ ବୃନ୍ଦାବନ ତ୍ୟାଗ କରି ଯାଆନ୍ତି ନାହିଁ। ତେଣୁ ଏ ଯେଉଁ ଭଗବାନ ଯେଉଁ ମା ଯଶୋଦା ଚିନ୍ତା କରୁଛନ୍ତି ଯେ ଦାସୀମାନେ ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ପେମେଣ୍ଟ ପାଇବେ, ମାସ ଶେଷକୁ ଦରମା ମିଳିବ, ସେଥିପାଇଁ ସେମାନେ କାମ କରୁଛନ୍ତି, ତାଙ୍କର କୃଷ୍ଣ ପ୍ରତି ଏତେ ପ୍ରେମ ନାହିଁ, କିନ୍ତୁ ପ୍ରକୃତିରେ ଏଇଟା ନୁହଁ, ମା ଯଶୋଦା ଚିନ୍ତା କରୁଛନ୍ତି। ତେଣୁ ସେ କ'ଣ କଲେ ନା, ତା ପରଦିନ ଯେଉଁ ଇନ୍ଦ୍ରଯଜ୍ଞ ହେବ, ଭଗବାନ ସେ ଇନ୍ଦ୍ରଯଜ୍ଞକୁ ବନ୍ଦ କରିବା ପାଇଁ ସ୍ଥିର କଲେ, କାହିଁକି ନା ଭଗବାନଙ୍କ ଯେ ଶରଣରେ ଯିବେ ତାର ଆଉ ଦେବତାମାନଙ୍କ ଶରଣରେ ଯିବା କ'ଣ ଦରକାର। ଯେମିତି ଭାଗବତ ତୃତୀୟ ସ୍କନ୍ଦ 25 ଅଧ୍ୟାୟରେ ଏ କଥାଟି, ଯେତେବେଳେ ଭଗବାନ କପିଳ ଦେବ ମା ଦେବତୀଙ୍କୁ କହୁଛନ୍ତି, ଦେବତୀ ମା ଚିନ୍ତା କରୁଛନ୍ତି ଯଦି ଆମେ ଭଗବାନଙ୍କ ଶରଣରେ ନ ଯିବା, ଏ ଦେବତାମାନଙ୍କ ଶରଣରେ ନ ଯିବା, ତାଙ୍କୁ ଯଦି ପୂଜା ନ କରିବା ତାହେଲେ ସେମାନେ ଆମକୁ କ୍ରୋଧ କରିବେ। ନାନ୍ୟତ୍ର ମଧ୍ୟ ଭଗବତ ପ୍ରଧାନ ପୁରୁଷେଶ୍ୱରା ଆତ୍ମନାମ ସର୍ବଭୂତାନ ଭୟ ତୀବ୍ର ନିବର୍ତ୍ତତେ, ମୋ ଛଡ଼ା ଅନ୍ୟ କାହାର ଶରଣରେ ଗଲେ ଜଣେ ଭୟରୁ ମୁକ୍ତ ହୋଇପାରିବ ନାହିଁ। ତେଣୁ ମା ଯଶୋଦା ଚିନ୍ତା କରୁଛନ୍ତି ଦେବତାମାନେ କୃପ କରିବେ, ଏଣୁ ଭଗବାନ କପିଳଦେବ କହୁଛନ୍ତି, ମଦ୍ ଭୟାତ୍ ବାତି ବାତୋୟମ୍ ସୂର୍ଯ୍ୟସ୍ତପତି ମଦ୍ ଭୟାତ୍ ବର୍ଷ ତିନ୍ଦ୍ର ଦହତ୍ୟାଗ୍ନି ମୃତ୍ୟୁସ୍ଚରତି ମଦ୍ ଭୟାତ୍। କେଉଁ ଦେବତା କୋପ କରିବେ, ସବୁ ଦେବତା ମୋତେ ଭୟ କରୁଛନ୍ତି, ମଦ୍ ଭୟାତ୍ ବାତି ବାତୋୟମ୍ ପବନ ଦେବ ଯେଉଁ ଯାଉଛନ୍ତି ଆତଜାତ ହେଉଛନ୍ତି, ମଦ୍ ଭୟାତ୍ ମୋର ଭୟରେ ସେସବୁ କାର୍ଯ୍ୟ କରୁଛନ୍ତି, ମୋର ଆଜ୍ଞାରେ ଆଜ୍ଞା କରି ସେବକ ସେମାନେ ବର୍ଷ ତିନ୍ଦ୍ରୋ ଇନ୍ଦ୍ର ମଧ୍ୟ ବର୍ଷା କରୁଛନ୍ତି, ଏଇ ବର୍ଷା ଯେଉଁ ଭାବୁଥିଲେ ଇନ୍ଦ୍ର ଭାବୁଥିଲେ ମୁଁ ବର୍ଷା କରୁଛି ମୋର ବହୁତ ଶକ୍ତିଶାଳୀ, ଭଗବାନ ତାଙ୍କ ଗର୍ବ ହେଇଯାଇଥିଲା, ତାଙ୍କ ଗର୍ବକୁ କ'ଣ ନଷ୍ଟ କରୁଛନ୍ତି ଭଗବାନ, ଏ ତାଙ୍କୁ ଯଦି କୃପା କରୁଛନ୍ତି। ତେଣୁ ଏଇଭଳି ଭାବରେ ସମସ୍ତ ଦେବତାମାନେ ଭଗବାନଙ୍କର ସେବକ, ସେମାନେ ଭଗବାନଙ୍କ ଭୃତ୍ୟ, କିନ୍ତୁ ମଝିରେ ମଝିରେ ସେସବୁ ଭୁଲି ଯାଆନ୍ତି। ଇନ୍ଦ୍ରଙ୍କର ସେଇଭଳି ଭାବରେ ଗର୍ବ ହେଇଯାଇଥିଲା, ଭଗବାନ ସେ ଇନ୍ଦ୍ରଯଜ୍ଞକୁ ବନ୍ଦ କରିଦେଲେ, ଏଇସବୁ ବର୍ଣ୍ଣନା କରାଯାଉଛି, ଏଇଟା ଆସିବ ସେତେବେଳେ ଆସିବ, ଏଇଟା 24 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ମୋର ଅଛି ତ ଗୋବର୍ଦ୍ଧନ ଲୀଳା, ଗୋବର୍ଦ୍ଧନ ଗୋଟେ ସପ୍ତାହ ଅଛି ତ ମୋର ସେ କଥା ଚିନ୍ତା ପଡ଼ିଯାଉଛି, ଚିନ୍ତା ହେଇଯାଉଛି। ଯାହା ହଉ, ତେଣୁ ଭଗବାନ କ'ଣ କଲେ, ଇନ୍ଦ୍ର ଯଜ୍ଞ ପାଇଁ ସେତେବେଳେ ଇନ୍ଦ୍ରଯଜ୍ଞ ଚାଲିଥିଲା, ଏଇ 2-3 ବର୍ଷର ଲୀଳାଟି ଏଇଟା, ଭଗବାନ ସପ୍ତମ ବର୍ଷ ପାର ହେଇଯାଇଥିଲା ଭଗବାନଙ୍କର, ସେହି ସମୟରେ ଏଇଟାକୁ ବନ୍ଦ କରିଥିଲେ। ଏଇଟା 24 ଅଧ୍ୟାୟରେ ବର୍ଣ୍ଣନା କରାଯିବ, 3 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଗୋବର୍ଦ୍ଧନ ଲୀଳା, ଆମେ ଏଇଟା ଭାଗ ସପ୍ତାହରେ ସେଇଟା କହିବା। ଯାହା ହଉ, ଏଇଭଳି ଭାବରେ ଭଗବାନ କୃଷ୍ଣ ସେ ମା ଯଶୋଦା ସେ ଏକଦା କହିଲେ, ସେଇ ଦୀପାବଳି ତିଥିରେ ସକାଳୁ ଉଠି ସେ ଏକଦା ଗୃହଦାସୀମାନେ ଯେଉଁମାନେ ଥିଲେ ସେମାନେ ଅନ୍ୟ କର୍ମାନ୍ତର ନିଯୁକ୍ତ ଆସୁ, କର୍ମାନ୍ତର କହିଲେ ସେ ଇନ୍ଦ୍ରଯଜ୍ଞ ହେବ, ରାତି ପାଇଲେ ଇନ୍ଦ୍ରଯଜ୍ଞ ହେବ, ତେଣୁ ସେସବୁ ଇନ୍ଦ୍ରଯଜ୍ଞ ପାଇଁ ସବୁ
पूजा पूजी सामग्री इत्यादि सब जोगाड़ करमांतर निजुक्ता आसू से निजुक्त कर देती तेणु जशोदा नंद गेहिनी जशोदा माँ जशोदा जशोदा शब्द अर्थ हूँ से जश प्रदान करती तेणु जन आचार्य कहते टीकार जशोदा कहले सी भगवान को जश प्रदान कले जदि भगवान हो सब जशर अधिकारी ऐश्वर्य से समग्र से वीर्य से जश से श्रेय जश सब जशर कि माँ ताकि जश प्रदान कले जशोदान कले से जशोदा हो गले सी माँ जशोदा कौन जशोदान कले ना भगवान हेले भगवान समस्त को बांधिक रखती श्लोक भाष्य में विश्वनाथ चक्रवर्ती ठाकुर क्या कहते भगवान समस्त बांधिक रखती भगवद गीता चतुर्दश अध्याय भगवान कहले जे सत्व रज स्तमी गुणा प्रकृति संभवा निबद्धति महाभाव देहे देहीनम अभ्याम भगवान जो भूत भूत प्रकृति तीन गुण मयी सत्व रज तम ये तीन गुण से भगवान समस्त को बांधिक रखिंट सत्व रजस्तमी गुणा प्रकृति संभव निबद्ध समस्त को पूर्ण भाव बंधन कर रखते देहे देही नभ्यम जदिओ देही देही देह रु ऊर्धरे सी तार तार कौन अव्यय से किंतु से यही भौतिक जगत पतन हो जाओ सी तार क्षय ना अव्यय सी तथापि ये भौतिक जगत शरीर कौन कर क्षय होती पाऊँगी भाव चलती तेणु विश्वनाथ चक्रवर्ती ठाकुर भाषा कहते आपण समस्त बांधिक रखुले आज माँ आप बांधि तेणु ये शोक भाषा कौन विश्वनाथ चक्रवर्ती भाव आप बंधा ही रुंतु दामोदर प्रसिद्ध होगा नाम हो दामोदर ता पूर्व किए नाम दामोदर भी डाक न से दिनठा नाम है दामोदर यही लीलाटी जो है भगवान माँ जशोदा बांधिले ये नवम अध्याय वर्णना कर नवम और दशम ये दुईट अध्याय दामोदर लीलाटी वर्णना करें रविवार जो चारोटी रविवार थी आम चिंता करूँ दुईट रविवार जो रही दामोदर स्टकम चारोटी श्लोक कही जाइए आउ चारो रही देखा आर दुई रविवार कहवापी कौन हो देखा तेणु जशोदा से जश प्रदान कर भगवान से जश प्रदान कर भगवान समस्त को जश प्रदान कर भगवद गीतार भगवान कहले जो एकादश अध्याय विश्वरूप देखते माँ अर्जुन को सेत कहले देख अर्जुन ये समस्ते मरिकी पड़ते तस्मात मुतिष्ठ जशो लभस्व जित्वा शत्रुभ्य राज्य समृद्धम मये वेता निहता पूर्वमेव निमित्त मात्र भव सभ्य साचिन अर्जुन तुम्हें कहना युद्ध करवा कौच युद्ध करवन तो न कर कौन है देखो मुझे समझे मारि सारी मया बेता निहता पूर्वमेव पूर्व मुझे मारि सारी आचार्य जन टीकार कहती जिते बड़े कुरुसभा द्रौपदी के वस्त्र हरण होता से ही समय भगवान समस्त मारिदेसि जो मैंने यटा को ये करून कौन जो अब्जेक्शन करून से सब भगवान मारिदेसं पूर्वमेव से भगवान कहते मये बेता निहता पूर्वमेव पूर्व सब मारि सारी तुम्हें न मारे मत से मरी किंतु तुम्हें जदि युद्ध कर हत्या कर तुम दश ग्रहण कर तस्मात मुतिष्ठा जशो लभ तुम दश ग्रहण कर भगवान भक्त मान दश प्रदान करती तेणु ये जशोदा से यही भाव ये कृष्ण को दश प्रदान कर दामोदर को बांधि भगवान किए बांध भगवान अच्छे सर्वव्यापी भगवान जे दुर्योधन भावी बांध्य बोली कृष्ण को तेणु से बहुत बड़ रसी तैयार करता बांधव ये जदि से कौन किसी असुविधा करेंगे तो बांधिद ये चिंता करता तेणु भगवान से विश्वरूप देखते विश्वरूप देखले से विश्वरूप देख दुर्योधन पुणी आ कौन बांध चिंता कर चिंता करा ना तेनाली भाव में भगवान कि बांधि पारे ना कारण भगवान हूँ सर्वव्यापक ये नवबोधार शेष को आस नंतर बहिजस्य अंतर ना कि बाहर ना पूर्व ना कि पर ना कमी जन बांध तेणु यही भाव में माँ जशोदा यही जश प्रदान कर कृष्ण को दामोदर बांधि प्रभुपाद महाराज भागवत कहते जदिओ से समय कृष्ण अंटारे गोटे बेल्ट थिला जोड़ा दुई फुट तार चौड़ा ଲମ୍ବା ଦୁଇ ଫୁଟ କିନ୍ତୁ ମା ଯଶୋଦା ହଜାର ହଜାର ଫୁଟର ରସି ବାନ୍ଧିଲେ ମଧ୍ୟ ସବୁବେଳେ ଦୁଇ ଆଙ୍ଗୁଳ କମିଯାଉଥିଲା। ତେଣୁ ଭଗବାନ କୃପା କରି ବନ୍ଧନ ହେଲେ। ଏ ଦୁଇ ଆଙ୍ଗୁଳ କମିବାର ଆମେ କହିଥିଲୁ ଗତ ରବିବାର, ଦୁଇ ଆଙ୍ଗୁଳ କମିଯିବାର ଉଦ୍ଦେଶ୍ୟ ଅର୍ଥ ହେଉଛି ଗୋଟେ ହେଉଛି ପରିଶ୍ରମ, ଆଉ ଗୋଟେ ହେଉଛି କୃପା। ଯଶୋଦା ମା ଯେଉଁ ପରିଶ୍ରମ କଲେ ସେଇଟାକୁ ଦେଖି ଭଗବାନଙ୍କ କୃପା ଶକ୍ତି ଉଦୟ ହେଲା। ତେଣୁ ମା ବାନ୍ଧିପାରିଲେ ଭଗବାନଙ୍କୁ। ତେଣୁ ଏଇଭଳି ଭାବରେ ମାଆଙ୍କର ଯଶ, ମା ପ୍ରଦାନ କରୁଛନ୍ତି ପୁତ୍ରକୁ ଯଶ, ପ୍ରକୃତରେ ଯଶୋଦାଙ୍କର ଯଶ ଏଇଭଳି ଭାବରେ ରହିଛି। ଯଶୋଦା ନନ୍ଦ ଗେହିନୀ, ନନ୍ଦଙ୍କର ସିଏ ହେଉଛନ୍ତି ଘର ଗୃହିଣୀ, ନନ୍ଦଙ୍କର ପତ୍ନୀ, ନନ୍ଦ ପତ୍ନୀ ନନ୍ଦ ଗେହିନୀ। ନନ୍ଦ ମଧ୍ୟ ସେଇଭଳି ଭାବରେ ତାଙ୍କର ନାମ ହେଉଛି ନନ୍ଦ କହିଲେ ସେ ଆନନ୍ଦ, ଆନନ୍ଦ କନ୍ଦ ଭଗବାନ ନନ୍ଦ, ଆନନ୍ଦ କନ୍ଦ ଯାହାଙ୍କ ପୁତ୍ର ସେ କାହିଁକି ଆନନ୍ଦ ନ ହେବେ। ନନ୍ଦ ସବୁବେଳେ ଆନନ୍ଦିତ ରହୁଛନ୍ତି ଭଗବାନ ଯେଉଁଭଳି ଭାବରେ ଆନନ୍ଦ ଆନନ୍ଦ ଘନ ସଚିଦାନନ୍ଦ ଘନ ସିଏ। କିନ୍ତୁ ଭଗବାନଙ୍କ ଯେଉଁମାନେ ସମ୍ବନ୍ଧିତ ହେବେ, ଖାଲି ପିତା ନୁହେଁ କି ମାତା ନୁହେଁ, ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେବେ ସମସ୍ତେ ସେ ଆନନ୍ଦ ପ୍ରାପ୍ତ ହେବେ। ସେଥିପାଇଁ ମହାପ୍ରଭୁ କହିଲେ ଆନନ୍ଦାନୁଭୂତି ବର୍ଦ୍ଧନ, ଭଗବାନଙ୍କ ସହିତ ଆମେ ଯୁକ୍ତ ନ ହୋଇପାରିଲେ ମଧ୍ୟ ଯଦି ଭଗବାନଙ୍କ ନାମ ସହିତ ଯୁକ୍ତ ହେବା ଚେତୁ ଦର୍ପଣ ମାର୍ଜନମ ଏହିସବୁ ଫଳ ଆମେ ପ୍ରାପ୍ତ ହେବା। ଭଗବାନ ନାମ ସହିତ ଯୁକ୍ତ ହେଲେ ଆନନ୍ଦାନୁଭୂତି ବର୍ଦ୍ଧନମ ଆନନ୍ଦ ରୂପକ ସାଗର ସବୁବେଳେ ବଢ଼ି ବଢ଼ିକା ଯିବ। ତେଣୁ ପିତା ନନ୍ଦ ମହାରାଜ ଆନନ୍ଦିତ ହେଉଛନ୍ତି ସେଥିରେ କ'ଣ ଆଶ୍ଚର୍ଯ୍ୟ ଅଛି। ତେଣୁ ସେ ନନ୍ଦଙ୍କର ଗୃହିଣୀ ନନ୍ଦ ଗେହିନୀ, ନନ୍ଦ ଗେହିନୀ କହିବାର ଉଦ୍ଦେଶ୍ୟ ହେଉଛି ନନ୍ଦ ହେଉଛନ୍ତି ରାଜା, ସେ ବୃନ୍ଦାବନ ସେ ଯେଉଁ ବ୍ରଜବାସୀମାନଙ୍କର ସେ ହେଉଛନ୍ତି ରାଜା, ତାଙ୍କର ପତ୍ନୀ ତାଙ୍କର ଗୃହିଣୀ ରାଣୀ ସିଏ, କିନ୍ତୁ ତଥାପି ସିଏ ଏଇ କାର୍ଯ୍ୟ କରୁଛନ୍ତି। ଏଇଟା ସେ କରନ୍ତି ନାହିଁ, ରାଣୀ ସିଏ କଥା କହିଲେ ସମସ୍ତେ କାର୍ଯ୍ୟ କରିବେ, କିନ୍ତୁ ରାଣୀ ହେଇକରି ମଧ୍ୟ ଯେଉଁମାନେ ଟିକେ ଉନ୍ନତ ପୋଷ୍ଟରେ ଚାଲିଯାଆନ୍ତି ତାଙ୍କୁ ଯଦି କୁହାଯିବ ଟିକେ ଝାଡ଼ୁ ମାରିବ ତାହେଲେ ସେ ମୁଁ ମ୍ୟାନେଜର ଅଛି, ମୁଁ ପ୍ରେସିଡେଣ୍ଟ ଅଛି, ଏଇଟା ଗୋଟେ ଇଏ କରିବି, ଏ ଗର୍ବ ଆସିଯାଏ। କିନ୍ତୁ ଇଏ ଆମେ କାଲି କଥା ହେଉଥିଲା, ଆମେ ପଚାରିଥିଲେ ଯେ ଯେତେ ଯେଉଁ ସମ୍ବନ୍ଧ ରହିଛି ଭଗବାନ ସହିତ ସେଥିରେ ଶ୍ରେଷ୍ଠ ସମ୍ବନ୍ଧ ହେଉଛି କ'ଣ, ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ମାଧୁର୍ଯ୍ୟ ସମ୍ବନ୍ଧଟା ହେଉଛି ଶ୍ରେଷ୍ଠ ସମ୍ବନ୍ଧ। ସେ ପ୍ରଶ୍ନ ପଚାରିଲେ ଯେ ପ୍ରଭୁପାଦ ମହାରାଜ କହିଛନ୍ତି ଦାସ୍ୟ ସମ୍ବନ୍ଧଟା ହେଉଛି ସବୁଠୁ ଶ୍ରେଷ୍ଠ, ତେଣୁ ଇଏ ଦାସ୍ୟ ସମ୍ବନ୍ଧ ମୁଁ ସେଇଟା କହିଥିଲି। ଦାସ୍ୟ ମୋତେ ସବୁଥିରେ ରହିଛି, ସଖ୍ୟରେ ଦାସ୍ୟ ରହିଛି, ସଖ୍ୟ ରହିଛି, ବାତ୍ସଲ୍ୟରେ ଦାସ୍ୟ ସଖ୍ୟ ବାତ୍ସଲ୍ୟ ରହିଛି, ମାଧୁର୍ଯ୍ୟରେ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଯେଉଁଭଳି ଭାବରେ ଆମର ଯେଉଁ ରହିଛି ପଞ୍ଚ ମହାଭୂତ ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏଥିରେ ତନ୍ମାତ୍ର ସବୁ ରହିଛି, ଆକାଶରେ କେବଳ ଶବ୍ଦ ତନ୍ମାତ୍ର ରହିଛି, ତାପରେ ବାୟୁରେ ଶବ୍ଦ ଏବଂ ସ୍ପର୍ଶ ରହିଛି, ତାପରେ ଅଗ୍ନିରେ ଶବ୍ଦ ସ୍ପର୍ଶ ରୂପ ରହିଛି, ଜଳରେ ଶବ୍ଦ ସ୍ପର୍ଶ ରୂପ ରସ ରହିଛି, ଏବଂ ଭୂମିରେ ପାଞ୍ଚଟି ଯାକ ତନ୍ମାତ୍ର ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ସେହିଭଳି ଭାବରେ ଯିଏ ଯେତେ ଉନ୍ନତ ସ୍ଥିତିରେ ଥିଲେ ମଧ୍ୟ ଏ ଦାସ୍ୟ ଭାବଟା ସବୁଠି ରହିଛି, ଇଏ କମନ୍ ଦାସ୍ୟ ଭାବଟା ସବୁଠି କମନ୍ ରହିଛି। ତେଣୁ ଯଶୋଦା ଭଗବାନ ଦାସ, ସମସ୍ତେ ଭଗବାନ ଦାସ, ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଚ୍ଛେ ନାଚାଏ ସେ ତେଚ୍ଛେ କରେ ନୃତ୍ୟ। ଭଗବାନ ହେଉଛନ୍ତି ଏକମାତ୍ର ଈଶ୍ୱର ନିୟନ୍ତ୍ରଣକାରୀ ଏବଂ ଏକମାତ୍ର ମାଲିକ ସେ, ଆଉ ସମସ୍ତେ ନୃତ୍ୟ, ଅନ୍ୟର କ'ଣ କଥା କହିବା। ସ୍ୱୟଂ ଭଗବାନ ବଳରାମ ମଧ୍ୟ ଭଗବାନଙ୍କର ସେବା କରନ୍ତି, ଦଶ ରୂପରେ ଦଶ ଭାବରେ ଭଗବାନଙ୍କ ସେବା କରନ୍ତି, ଦଶ ପ୍ରକାର ଭଗବାନଙ୍କ ସେବା କରନ୍ତି, ଛତ୍ର ପାଦୁକା ସିଂହାସନ ଇତ୍ୟାଦି ଏଇଭଳି ଭାବରେ ଭଗବାନଙ୍କର ସ୍ୱୟଂ ଭଗବାନ ତାଙ୍କ ସେବା କରୁଛନ୍ତି। ତେଣୁ ଯଶୋଦା ଏବଂ ନନ୍ଦ ଏମାନେ ମଧ୍ୟ ଭଗବାନଙ୍କ ଦାସ, ଯଦିଓ ଭଗବାନ ତାଙ୍କୁ ନନ୍ଦ ମହାରାଜ କହୁଛନ୍ତି କୃଷ୍ଣଙ୍କୁ, କୃଷ୍ଣ ମୋର ପଠୁଟାଣ, କୃଷ୍ଣଙ୍କ ଦାସ ଭଳି ଅର୍ଡ଼ର ଦେଉଛନ୍ତି, ଏବଂ କୃଷ୍ଣ ଦେଖାଉଛନ୍ତି ତାଙ୍କର ଶକ୍ତି ନାହିଁ, ତେଣୁ ସେ କଠକୁ ବହୁତ କଷ୍ଟରେ ମସ୍ତକରେ ଟେକି ନେଇକି ଯାଉଛନ୍ତି। ଯିଏକି ଛଅ ଦିନ ଯେତେବେଳେ ହେଇଥିଲେ ସେମାନେ ଓଷ୍ଠର ବଳ ପ୍ରଦର୍ଶନ କରିଥିଲେ, ଛଅ କୋଶର ରାକ୍ଷସକୁ ହତ୍ୟା କରିଦେଇଥିଲେ ସେଇ କୃଷ୍ଣ, ଏଭଳି ଭାବରେ ବାଲ୍ୟଲୀଳା ସବୁ ଚାଲିଛି। ତେଣୁ କର୍ମାନ୍ତରେ ନିଯୁକ୍ତ ଆସୁ, ଅନ୍ୟ କର୍ମରେ ନିଯୁକ୍ତ କରେଇ ଦାସୀମାନଙ୍କୁ ସ୍ୱୟଂ ଦଦି ରାଜା ରାଣୀ ସିଏ ଯାହା ଚାହିଁବେ ଯାହା ପାଟିରୁ ବାହାରିବା ପୂର୍ବରୁ ସବୁ କାମ ହୋଇଯିବ, ଇସାରାରେ ସବୁ କାମ ହୋଇଯିବ, ରାଣୀ ସିଏ ତେଣୁ ଆମର ଯଦି ପ୍ରେସିଡେଣ୍ଟ ଛାଡ଼ନ୍ତୁ ଆମର ପ୍ରାଇମ୍ ମିନିଷ୍ଟର ମୋଦି ଯଦି ଗୋଟେ ଖାଲି ଆଖି ଇସାରା ଦେଇଦେବେ ସଂସଦ ଆସି ହାଜର ହୋଇଯିବେ ସମସ୍ତେ ତାଙ୍କର ଚିନ୍ତା ଅନୁସାରେ ସବୁ କାର୍ଯ୍ୟ କରିଦେବେ ମୋଦି ସରକାରଙ୍କର। ତେଣୁ ସେଇଭଳି ଭାବେ ରାଣୀ ସିଏ କିନ୍ତୁ ତଥାପି ସେ ନିମ୍ନମନ୍ତ ସ୍ୱୟଂ ଦଧି ନିଜେ ଦାସୀ ଭଳି ମନ୍ଥନ କରୁଛନ୍ତି, ଦଧି ମନ୍ଥନ କରୁଛନ୍ତି, ନିମ୍ନମନ୍ତ ସ୍ୱୟଂ ଦଧି। ସ୍ୱୟଂ ଶବ୍ଦର ଆଚାର୍ଯ୍ୟ ଟୀକାକରଣ ସ୍ୱୟଂ ପାଇବାର ଅର୍ଥ ହେଉଛି ପ୍ରକୃତରେ ନନ୍ଦରାଣୀ ସେସବୁ କାର୍ଯ୍ୟ କରନ୍ତି ନାହିଁ କିନ୍ତୁ ପୁତ୍ର ପାଇଁ ଏଇସବୁ ଏଇ କାର୍ଯ୍ୟଟି କରୁଛନ୍ତି, ଆଜି କରୁଛନ୍ତି, ପ୍ରଥମତଃ ପାଇଁ କରୁଛନ୍ତି, ସ୍ୱୟଂ ଶବ୍ଦ ବ୍ୟବହାର କରାଗଲା, ସ୍ୱୟଂ ଦଧି ମନ୍ଥନ କରୁଛନ୍ତି। ତେଣୁ ଦଧି ମନ୍ଥନ କରୁଛନ୍ତି ଜାଣି ଜାଣି ଗୀତାନି ଯେତେ ଯେଉଁ ଭଗବାନ କୃଷ୍ଣଙ୍କର ଯେଉଁ ଲୀଳା ସବୁ ରହିଥିଲା ଛଅ ଦିନରେ ପୁତନାବଦ୍ଧ କରିଥିଲେ ପୁତନା ବିନାଶକାରୀ ସକଟ ଭଞ୍ଜନ ତୃଣବର୍ତ୍ତବ କେଶି ଧେନୁକ ମଧନ ଅଘରି ଗୋବସାହରି ଜମାର ମୋହନ ଗିରି ଗୋବଧନ ଅର୍ଜୁନ ଭଞ୍ଜନ। ଏଭଳି ଭାବରେ କୃଷ୍ଣଙ୍କର ବହୁତ ଲୀଳା ରହିଛି, ଏଇଟା ଭବିଷ୍ୟତରେ ହେବ କିନ୍ତୁ ତା ପୂର୍ବରୁ ଯେଉଁ ସବୁ ଲୀଳା ହୋଇଥିଲା ପୁତନା ବିନାଶ କରିଥିଲେ ଚକଟ ବନ୍ଧନ କରିଥିଲେ ତିନି ମାସରେ ଚକଟ ବନ୍ଧନ କରିଥିଲେ ଏକ ବର୍ଷରେ ତୃଣାବତୀକୁ ବଧ କରିଥିଲେ ଏବଂ ଯେଉଁ ଚୋରି ଲୀଳାଠୁ ଆରମ୍ଭ କରି ଯେତେ ସୁନ୍ଦର ତାଙ୍କ ରୂପ ଏସବୁ ରୂପ ଗୁଣ ଲୀଳା ଇତ୍ୟାଦି ସବୁ ଗାନ କରୁଛନ୍ତି ଜାଣି ଜାଣି ଗୀତାନି ଯେଉଁ ଯେଉଁ ଭାବରେ ଲୀଳା ସବୁ ହେଇଛି କୃଷ୍ଣଙ୍କର ସେହିସବୁ ଲୀଳାକୁ ଗୀତ ଆକାରରେ ରଚନା ନିଜେ ରଚନା କରିବେ ବା କବିମାନଙ୍କର ରଚନା କରି ଏସବୁ ଗାନ କରୁଛନ୍ତି। ଓ ଯେଉଁମାନେ ପ୍ରକୃତରେ କୁହାଯାଏ ଚିର ଜଗତରେ ସେଠି ଗଦ୍ୟ ନାହିଁ ସେଠି କଥା ଗାନ, ସେଠି କଥା ଆମେ ଯେଉଁ କଥା କହୁଛେ ସେମିତି ନାହିଁ ସେଠି ଗାନରେ ସବୁ ଚାଲିଥିବ ଗାନ କଥା ଗାନ। ତେଣୁ ଭାଗବତରେ ଆପଣ ଦେଖିବେ ସବୁ ଗାନ ରହିଛି, ଗାନ କହିଲେ ସବୁ ସଙ୍ଗୀତ ଆକାରରେ ସବୁ ରହିଛି ସୁନ୍ଦର ସୁନ୍ଦର ସଙ୍ଗୀତ ଭାବରେ ବୋଲାଯାଇପାରିବ। ଅନୁଷ୍ଠୁପ ଛନ୍ଦ ବିଭିନ୍ନ ପ୍ରକାର ଛନ୍ଦ ରହିଛି ଏବଂ ଶ୍ରେଷ୍ଠ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ ଏ ଭାଗବତରେ ଛନ୍ଦର ସବୁ ରହିଛି ସମୟ କେଉଁ ସମୟରେ କେଉଁ ରାଗରେ ଜଣେ ଗାନ କରିପାରିବ ଏସବୁ ରହିଛି। ତେଣୁ ଏଇସବୁ ଗୀତ ଗାନ କରୁଛନ୍ତି ଆମର ଯେଉଁ ସକାଳେ ଆମେ ଗାନ କରୁଛେ କ'ଣ ସଂସାର ପ୍ରାଣାୟ କାରୁଣ୍ୟ ଘନଘନତୀଢ଼ ପ୍ରାଣାୟ କାରୁଣ୍ୟ ଘନଘନତ ରାତସ୍ୟ କଲ୍ୟାଣ ଗୁଣ ନବଶ ବନ୍ଦେ ଗୁରୁ ଶ୍ରୀଚରଣ ରୋବିନ୍ଦ ଆମେ ଗୀତରେ ଗାଇବାର ଖୁସି ହେଉଛି ସେଇ ଭୋର ସମୟରେ ସେଇ ରାଗରେ ଗାନ କରାଯିବ, ଭୋର ସମୟରେ ଅନ୍ୟ ରାଗରେ ଗାଇଲେ ତାର ସେଟା କ'ଣ ସେଟା ପ୍ରକୃତ ଠିକ୍ ହେବ ନାହିଁ। ଯେଉଁମାନେ ଜାଣନ୍ତି କେଉଁ ରାଗରେ କେଉଁ ସମୟରେ ଗାଇବା କଥା ଏଇ ଗୋଟେ କଥା ରହିଛି। ଥରେ ଆକବରଙ୍କର ରାଜସଭାରେ ନଅ ଜଣ ଥିଲେ ନବରତ୍ନ ଥିଲେ ସବୁ ବିଭିନ୍ନ ଡିପାର୍ଟମେଣ୍ଟ ସବୁ ବହୁତ ଉନ୍ନତି ଥିଲା ତାଙ୍କର ଏଭଳି ଭାବେ ନବରତ୍ନ ବୋଲି କୁହାଯାଏ କିଏ ଗଣିତରେ ପ୍ରଖର କିଏ ସାହିତ୍ୟରେ ପ୍ରଖର କିଏ କେଉଁଥିରେ ସବୁ ବିଜ୍ଞାନ ବୈଜ୍ଞାନିକ ଜଣେ ଥିବେ ଏମିତି ସବୁ ନବରତ୍ନ ଥିଲେ। ତା ଦ୍ୱାରା ଥିଲେ ତାନସେନ ବହୁତ ସୁନ୍ଦର ଗାନ କରୁଥିଲେ, ଗାନ କଲେ ସମୟ ଅନୁସାରେ ସେଇ ରାଗ ରହିଛି ସେଇଟା ହେଉଛି ସେ ଅନୁସାରେ ଗାନ କରୁଥିଲେ ଏତେ ସୁନ୍ଦର ଗାନ କରୁଥିଲେ। ତେଣୁ ଆକବରଙ୍କର ଚିନ୍ତା ହେଲା ଆପଣଙ୍କର ଏଭଳି ସୁନ୍ଦର ଗାନ କରୁଛନ୍ତି ଆପଣଙ୍କ ଗୁରୁ କେତେ ସୁନ୍ଦର ନଥିବେ ଗାନ କରୁନଥିବେ। କିନ୍ତୁ ତାନସେନ କହିଲେ ମୋର ଗୁରୁ ମୋ ଭଳି କାହା ପାଖରେ ଯାଇକି ଗାନ କରିବେ ନାହିଁ, ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ତେଣୁ ଆକବର ଯେହେତୁ ବହୁତ ତାଙ୍କୁ ଅନୁରୋଧ କଲେ ଆକବରଙ୍କୁ ତାଙ୍କୁ ନେଇକି ଗଲେ ତାନସେନ ତାଙ୍କ ଗୁରୁଙ୍କ ପାଖକୁ, ଆକବର ଲୁଚିକି ରହିଲେ ତେଣୁ ସିଏ जय करी गुरुदेव पाखे प्रणाम करी गुरु कहले जे कौन खबर तुम ना गुरुदेव मोर आ मन पड़नि से स्वर सब भूलीगले आप दूरे रही तेणु ये जो रागटी अच्छी ये रागटा ना तो गाँ तो देखा कमी गाँ गाँ कौन भूल अच्छी देखा तेणु सी गान कले जो गुरु शरीर खराब था तेणु से चाहून गान करने कि जेहेतु देखिले शिष्य ठीक भाव गान करनी तेणु से गान कले मेघमल्लार राग रही मेघमल्लार राग जो गान कले सांगे सांगे बृष्टि पड़गला मेघ आसीगला वर्षा हो गला तेणु ये भाव अकबर तक पाखे जा प्रणाम कले तेणु तांसन कहले राजा आपन को प्रणाम कर चाहते आप सेवा करेंगे तेणु तर गुरु चिंता कले ये राजा बहुत कौन गर्व रही तेणु कहले किसी तो दरकार ना कि जो रही जमुना तटे आम घाटे से घाटा टी भांगी जाटा गोटे सजाड़ी दे तेणु अकबर शुणी बहुत मन दुख कले अकबर यहाँ जमुना कि राधाकुंड मन भल मन पड़नी जा हूँ जमुना ना हाँ तेणु अकबर भाविले मुझे राजा समग्र भारत वर्ष राजा आए गोटे छुटिया जोटाक कि नुह तथा सी कही गले सजाड़ापी जाकर गुरुदेव भगवान प्रार्थना कले तेणु अकबर देखिले से जो पत्थर तर समग्र राज्य को बिकिदेले से तार एक अंश पत्थर आनीपारे ना किए ना ये मूल्यवान पत्थर चिंतामणि प्रकार सात्मसुकल्प वृक्ष से प्रस्तर हो चिंतामणि प्रस्तर जो प्रस्तर को छुईदे सब सुना ही तार दाम के तो मिलगनि दाम के चिंतामणि प्रस्तर सनातन गोस्वामी पाखे आसला सनातन गोस्वामी जो जाऊे स्नान करने आम से कह समय जाऊ भाव में ये सब रही समय अनुसार तार राग अच्छी से भाव भोर भोर समय भोर रागरे यशोदा माँ गान करुले जानी जानी गीतानी तत्बाल चरितानी छोट बालसुलभ सब जो कार्य सब करुले किम सब भोर चोरी करुले कितने सुंदर तक रूप ये सब को माँ यशोदा गान कर जानी जानी गीतानी तत्बाल चरितानी दधि निर्ममंथन काले दधि जो कार्य करमंथन मंथन करमरती अगायत स्मरती मनरे चिंता करमरण कर अगायत जिह्वा द्वारा भगवान सी तो जानते भगवान से मो पुत्र बेटी गान कर शरीर कार्य काय मन वाक्य तीन प्रकार भगवान सेवा हो पार काय मन वाक्य तनुदान मनोभीर काय मन वाक्य जी भगवान सहित युक्त हे तार मुक्ति पदे सदा है दशम चंद चौदह अध्याय सेगढ़ अच्छा तेणु जहा हो भाव में गान कर तेणु तापर लीलाटी कौन हम कल कह आस कहे मुझे पड़े जाऊँ पुणी आसे आम कथा कह आम कथा विश्राम पूर्व प्रश्न पचार किसी सन्देह रही किसी प्रश्न रही ना कथा विश्राम देवा जय श्री भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव की जय श्री गोपाल महाराज की।